आकाशवाणी। ସମ୍ବାଦ ପଢୁଛନ୍ତି ପ୍ରଜ୍ଞା ପରିମିତା ଜେନା। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଯୁବ ସଶକ୍ତିକରଣକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ। ସ୍ୱାମିତ୍ୱ ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବଣ୍ଟନ କରିବେ 50 ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ। ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶନ ନେଇ 3 କୋଚିଂ ଅନୁଷ୍ଠାନକୁ ଜରିମାନା ନିର୍ଦ୍ଦେଶ ଦେଲେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ଆୟୋଗ। ଏବଂ ହକି ଇଣ୍ଡିଆ ଲିଗ୍ 2024-25 ସଂସ୍କରଣ ଆସନ୍ତାକାଲିଠାରୁ ଆରମ୍ଭ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀରେ 7 ବର୍ଗରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା 17 ଶିଶୁଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କରିଛନ୍ତି। କଳା ଓ ସଂସ୍କୃତି, ସାହସିକତା, ଉଦ୍ଭାବନ, ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା, ସମାଜସେବା, କ୍ରୀଡ଼ା ଓ ପରିବେଶ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା 14 ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରୁ ଆସିଥିବା ଏହି ପିଲାମାନଙ୍କୁ ପୁରସ୍କୃତ କରାଯାଇଛି। ପ୍ରତ୍ୟେକ ପୁରସ୍କାର ବିଜେତାଙ୍କୁ ଗୋଟିଏ ପଦକ, ପ୍ରମାଣପତ୍ର ଓ ପ୍ରଶଂସାପତ୍ର ପ୍ରଦାନ କରାଯାଇଥିଲା। ଏହି ଅବସରରେ ଆୟୋଜିତ ସଭାକୁ ସମ୍ବୋଧିତ କରି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ବୀର ବାଲ୍ ଦିବସରେ ସାହିବଜାଦାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ତାଙ୍କର ସାହସିକତା ଓ ବଳିଦାନର ସ୍କୃତିଚାରଣ କରିଥିଲେ। ଶିଖ୍ମାନଙ୍କର 10ମ ଗୁରୁ ଗୁରୁ ଗୋବିନ୍ଦ ସିଂଙ୍କ ସାନପୁତ୍ରଙ୍କ ଅତୁଳନୀୟ ତ୍ୟାଗ ଏବଂ ସାହସକୁ ସମ୍ମାନ ଜଣାଇ ପ୍ରତିବର୍ଷ ଏହି ଦିବସ ପାଳନ କରାଯାଏ ବୋଲି ସେ କହିଥିଲେ। ପୁରସ୍କାର ପାଇଥିବା ପିଲାମାନଙ୍କୁ ଅଭିନନ୍ଦନ ଜଣାଇ ରାଷ୍ଟ୍ରପତି କହିଥିଲେ ଯେ ସେମାନଙ୍କ କାର୍ଯ୍ୟ ଅସାଧାରଣ ଏବଂ ଆଶ୍ଚର୍ଯ୍ୟଜନକ। ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କର ଅତୁଳନୀୟ ଗୁଣ ରହିଛି ଏବଂ ସେମାନଙ୍କର ସଫଳତା ଦେଶର ସମସ୍ତ ନାଗରିକଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଥିଲେ। ସମସ୍ତ ନାଗରିକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବିଭିନ୍ନ ମାଧ୍ୟମରେ ବ୍ୟାପକ ଭାବେ ଏହି ଉପଲବ୍ଧିଗୁଡ଼ିକୁ ଜଣାଇବାକୁ ରାଷ୍ଟ୍ରପତି ସମସ୍ତଙ୍କୁ ଅନୁରୋଧ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୁବଶକ୍ତି କାରଣରୁ ସମଗ୍ର ବିଶ୍ୱର ଭାରତ ପ୍ରତି ଆଶା ଓ ସମ୍ଭାବନା ରହିଛି। ନୂଆଦିଲ୍ଲୀରେ ଭାରତ ମଣ୍ଡପମ୍ଠାରେ ଆୟୋଜିତ ବୀର ବାଲ୍ ଦିବସ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି କେନ୍ଦ୍ର ସରକାରଙ୍କ ନୀତିରେ ଯୁବ ସଶକ୍ତିକରଣକୁ ଅଧିକ ପ୍ରାଧାନ୍ୟ ଦିଆଯାଇଛି। ଷ୍ଟାର୍ଟଅପ୍ ଇକୋସିଷ୍ଟମ, ମହାକାଶ ଅର୍ଥନୀତି, କ୍ରୀଡ଼ା, ଶିଳ୍ପ, ଦକ୍ଷତା ବିକାଶ ଆଦି ସମସ୍ତ କାର୍ଯ୍ୟକ୍ରମକୁ ଯୁବକେନ୍ଦ୍ରିକ କରାଯାଇଛି। ଯୁବଗୋଷ୍ଠୀକୁ ସହାୟତା ଯୋଗାଇଦେବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏପରି ପଦକ୍ଷେପ ନିଆଯାଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଷ୍ଟାର୍ଟଅପ୍ରୁ ବିଜ୍ଞାନ, କ୍ରୀଡ଼ାରୁ ଉଦ୍ୟୋଗ ଆଦି ସବୁ କ୍ଷେତ୍ରରେ ଯୁବଶକ୍ତି ନୂତନ ସଂସ୍କାରମୂଳକ ଦିଗରେ ଆଗେଇ ଚାଲିଛି। ଯୁବଗୋଷ୍ଠୀ ମଧ୍ୟରେ ନବସୃଜନକୁ ତ୍ୱରାନ୍ୱିତ କରିବା ଲକ୍ଷ୍ୟରେ 10,000 ଅଟଳ ଲାବ୍ରୋଟୋରୀ ସ୍ଥାପନ କରାଯାଇଛି ବୋଲି ଶ୍ରୀ ମୋଦି କହିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ଗଣତନ୍ତ୍ର ଗୁରୁଶିକ୍ଷା, ସାହିବଜାଦାଙ୍କ ତ୍ୟାଗ ଓ ବଳିଦାନ ଏବଂ ଜାତୀୟ ଏକତାର ମନ୍ତ୍ର ଉପରେ ପର୍ଯ୍ୟବେସିତ। ସାହିବଜାଦାଙ୍କ ଜୀବନାଦର୍ଶ ବଳିଦାନ ଉପରେ ବିଶ୍ୱାସ କରେ, କିନ୍ତୁ ବିଶ୍ୱାସର ପଥରୁ ଦୂରେଇ ନ ଯିବା ଲାଗି ଶିକ୍ଷା ଦେଇଥାଏ ବୋଲି ଶ୍ରୀ ମୋଦି କହିଛନ୍ତି। ଜାତି ଏବଂ ଦେଶର ସ୍ୱାର୍ଥଠାରୁ କିଛି ବୃହତ୍ତର ନୁହେଁ ବୋଲି ବୀର ବାଲ୍ ଦିବସ ସମସ୍ତଙ୍କୁ ଶିକ୍ଷା ଦେଇଥାଏ ବୋଲି ପ୍ରଧାନମନ୍ତ୍ରୀ ତାଙ୍କ ବକ୍ତବ୍ୟରେ କହିଛନ୍ତି। ସକ୍ରିୟ ରାଜନୀତିରେ କେବେ ବି ଅଂଶଗ୍ରହଣ କରିନଥିବା ପରିବାରର 1,00,000 ଯୁବକଙ୍କୁ ରାଜନୀତିରେ ଆଣିବା ଲାଗି ତାଙ୍କର ଲକ୍ଷ୍ୟ ରହିଛି ବୋଲି ସେ କହିଛନ୍ତି। ଏହା ଆଗାମୀ 25 ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। ନୂତନ ଯୁବପିଢ଼ିକୁ ସକ୍ରିୟ ରାଜନୀତିରେ ଅଂଶଗ୍ରହଣ କରିବା ଲାଗି ଏହା ପ୍ରୋହାହିତ କରିବ ବୋଲି ଶ୍ରୀ ମୋଦି କହିଛନ୍ତି। ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମବାର୍ଷିକୀ ଅବସରରେ ଆସନ୍ତାବର୍ଷ ପ୍ରାରମ୍ଭରେ ବିକଶିତ ଭାରତ ଯୁବନେତା ଆଲୋଚନା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଶ୍ରୀ ମୋଦି ଘୋଷଣା କରିଛନ୍ତି। ଦେଶର ବିଭିନ୍ନ ଗ୍ରାମ, ସହର ଓ ନଗରର ଯୁବଗୋଷ୍ଠୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ଏବଂ ବିକଶିତ ଭାରତ ଗଠନ ଲାଗି ରୋଡ୍ମ୍ୟାପ୍ ପ୍ରସ୍ତୁତ ସମ୍ପର୍କରେ ଆଲୋଚନା କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ସ୍ୱାମିତ୍ୱ ଯୋଜନା ଅଧୀନରେ 50 ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ଼ ବଣ୍ଟନ କରିବେ। ଓଡ଼ିଶା ସମେତ 10 ରାଜ୍ୟ ଏବଂ 2 କେନ୍ଦ୍ରଶାସିତ ଅଞ୍ଚଳର 200 ଜିଲ୍ଲାର 46 ଅଧିକ ଗ୍ରାମର ଗ୍ରାମବାସୀଙ୍କୁ ଏହି କାର୍ଡ଼ ବଣ୍ଟାଯିବାକୁ ଲକ୍ଷ୍ୟ ରଖାଯାଇଛି। ଏପର୍ଯ୍ୟନ୍ତ ପ୍ରାୟ 1,50,000 ଗ୍ରାମର ଗ୍ରାମବାସୀଙ୍କ ପାଇଁ 2,20,00,000 ଅଧିକ ସମ୍ପତ୍ତି କାର୍ଡ଼ ପ୍ରସ୍ତୁତ କରାଯାଇସାରିଛି। ଗ୍ରାମବାସୀଙ୍କୁ ଭୂସମ୍ପତ୍ତି ଅଧିକାର ସଂକ୍ରାନ୍ତ ନଥିପତ୍ର ପ୍ରଦାନ କରି ଗ୍ରାମୀଣ ଅର୍ଥନୀତିକୁ ତ୍ୱରାନ୍ୱିତ କରିବା ସ୍ୱାମିତ୍ୱ ଯୋଜନାର ମୂଳ ଲକ୍ଷ୍ୟ। ତ୍ରିପୁରା, ଗୋଆ, ଉତ୍ତରାଖଣ୍ଡ ଏବଂ ହରିୟାଣାରେ ଏହି ଯୋଜନା ସମ୍ପୂର୍ଣ୍ଣ ରୂପେ କାର୍ଯ୍ୟକାରୀ ହୋଇଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ଲୋକସେବା ଆୟୋଗ ପରୀକ୍ଷା 2022-23ର ଫଳାଫଳକୁ ନେଇ ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରିଥିବାରୁ ତିନୋଟି କୋଚିଂ ଅନୁଷ୍ଠାନକୁ କେନ୍ଦ୍ରୀୟ ଖାଉଟି ସୁରକ୍ଷା ଆୟୋଗ ଜରିମାନା ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁଇଟି ଅନୁଷ୍ଠାନକୁ 7 ଲକ୍ଷ ଟଙ୍କା ଲେଖାଏଁ ଜରିମାନା ଧାର୍ଯ୍ୟ ହୋଇଥିବାବେଳେ ଅନ୍ୟ ଏକ ଅନୁଷ୍ଠାନ ଉପରେ 1 ଲକ୍ଷ ଟଙ୍କାର ଜରିମାନା ଧାର୍ଯ୍ୟ ହୋଇଛି। ଏଭଳି ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶନକୁ ତୁରନ୍ତ ବନ୍ଦ କରିବାକୁ ଖାଉଟି ସୁରକ୍ଷା ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ଉପଭୋକ୍ତା ବ୍ୟାପାର ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଉପଭୋକ୍ତାଙ୍କ ଅଧିକାରର ସୁରକ୍ଷା ଏବଂ ପ୍ରୋତ୍ସାହନକୁ ସୁନିଶ୍ଚିତ କରିବା ପାଇଁ ଆୟୋଗଙ୍କ ପକ୍ଷରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି। ନିର୍ବାଚନ କମିଶନ କହିଛି 2024 ଲୋକସଭା ନିର୍ବାଚନରେ 64.64 କୋଟି ମତଦାନ ହୋଇଥିଲା। ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ଭୋଟରଙ୍କ ସଂଖ୍ୟା 65.78% ଅଧିକ ରହିଥିବା ନିର୍ବାଚନ ଆୟୋଗଙ୍କ ପକ୍ଷରୁ ସୂଚନା ଦିଆଯାଇଛି। 42 ପରିସଂଖ୍ୟାନ ରିପୋର୍ଟକୁ ଆଧାର କରାଯାଇ ଏହି ତଥ୍ୟ ପ୍ରଦାନ କରାଯାଇଛି। ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ଓଡ଼ିଶା ଏବଂ ସିକ୍କିମ୍ରେ ହୋଇଥିବା ବିଧାନସଭା ନିର୍ବାଚନରୁ 14 ପରିସଂଖ୍ୟାନ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଲୋକସଭା ନିର୍ବାଚନ 2024 ରିପୋର୍ଟ ଅନୁଯାୟୀ ଚଳିତ ବର୍ଷ ତୃତୀୟ ଲିଙ୍ଗି ଭୋଟରଙ୍କ ସଂଖ୍ୟା 23.5% ବୃଦ୍ଧି ଘଟିଥିବା ଜଣାଯାଇଛି। 2019 ଏହି ଭୋଟରଙ୍କ ସଂଖ୍ୟା 14.64% ଥିବାବେଳେ 2024 ଏହି ସଂଖ୍ୟା 27.09% ବୃଦ୍ଧି ପାଇଛି। ସେହିପରି 2024 ସାଧାରଣ ନିର୍ବାଚନରେ 40 ଭୋଟ୍ ଗ୍ରହଣ କେନ୍ଦ୍ରରେ ପୁନଃ ନିର୍ବାଚନ ଅନୁଷ୍ଠିତ ହୋଇଥିବାବେଳେ 2019 ଏହି ସଂଖ୍ୟା 540 ରହିଥିଲା। ଆୟୋଗଙ୍କ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି, ଭାରତର ନିର୍ବାଚନ ବ୍ୟବସ୍ଥାରେ ଉନ୍ନତି ଏବଂ ଜନସାଧାରଣଙ୍କ ବିଶ୍ୱାସ ଯୋଗୁଁ ଏହା ସମ୍ଭବପର ହୋଇପାରିଛି। ଏହି ତଥ୍ୟ ଭୋଟ୍ ଗ୍ରହଣରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିବିଶେଷ, ବିଶେଷକରି ଶିକ୍ଷାବିତ୍, ଗବେଷକ ଏବଂ ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ପାଇଁ ଉପାଦେୟ ହେବ ବୋଲି ନିର୍ବାଚନ ଆୟୋଗ ପକ୍ଷରୁ କୁହାଯାଇଛି। ପୁଡୁଚେରୀ ଏବଂ କରେକାଲର ବିଭିନ୍ନ ସ୍ଥାନରେ ଆଜି 20ତମ ସୁନାମୀ ସ୍କାରକୀ ଦିବସ ପାଳିତ ହେଉଛି। ଉପରାଜ୍ୟପାଳ କେ କୈଳାସନାଥନ ଏବଂ ମୁଖ୍ୟମନ୍ତ୍ରୀ ଏନ୍ ରଙ୍ଗାସ୍ୱାମୀଙ୍କ ଅଧ୍ୟକ୍ଷତାରେ ବିଚ୍ ରୋଡ୍ସ୍ଥିତ ଗାନ୍ଧି ପ୍ରତିମୂର୍ତ୍ତି ନିକଟରେ ସ୍କାରକୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। 2004 ଡିସେମ୍ବର 26 ଦକ୍ଷିଣ ଭାରତ ଉପକୂଳରେ ହୋଇଥିବା ଏହି ବଡ଼ଧରଣର ସୁନାମୀରେ ବହୁ ସଂଖ୍ୟାରେ ଲୋକ ପ୍ରାଣ ହରାଇଥିଲେ। ସେମାନଙ୍କ ଉଦ୍ଦେଶ୍ୟରେ ଆଜି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯିବା ସହ ସମୁଦ୍ର ମଧ୍ୟକୁ ଲୋକମାନେ କ୍ଷୀର ଏବଂ ପୁଷ୍ପ ଅର୍ପଣ କରିଥିଲେ। ସୁନାମୀରେ ତାମିଲନାଡୁ, ପୁଡୁଚେରୀ, ଆନ୍ଧ୍ରପ୍ରଦେଶ ଏବଂ କେରଳର ବହୁ କ୍ଷୟକ୍ଷତି ଘଟିଥିଲା। ପୁଡୁଚେରୀରେ 100ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ଘଟିବା ସହ ହଜାର ହଜାର ଲୋକ ବାସଚ୍ୟୁତ ହୋଇଥିଲେ। ସୀମା ସୁରକ୍ଷା ବଳରେ 30 ଚାକିରି ସମ୍ପନ୍ନ କରିଥିବା କର୍ମଚାରୀଙ୍କୁ ସଂଶୋଧିତ ନିଶ୍ଚିତ କ୍ୟାରିୟର ପ୍ରୋଗ୍ରେସନ ଯୋଜନା ଲାଗୁ କରିବାକୁ ଦିଲ୍ଲୀ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏମ୍ଏସିପି ଯୋଜନା ଅଧୀନରେ ସେହି କର୍ମଚାରୀଙ୍କୁ ତୃତୀୟ ଆର୍ଥିକ ଉନ୍ନତି ସ୍ତର ପ୍ରଦାନ କରିବାକୁ ବିଏସ୍ଏଫ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଏସ୍ଏଫ୍ରୁ ଅବସରପ୍ରାପ୍ତ ଯବାନଙ୍କ ଦ୍ୱାରା ଦାଖଲ ହୋଇଥିବା ଏହି ଆବେଦନରେ ପେନ୍ସନ୍ ନିର୍ଦ୍ଧାରଣରେ ଏମ୍ଏସିପି ଯୋଜନା ଅଧୀନସ୍ଥ ତୃତୀୟ ଆର୍ଥିକ ଉନ୍ନତି ସ୍ତର ଲାଗୁ କରିବା ନେଇ ପ୍ରାର୍ଥନା କରାଯାଇଛି। ଏପରିକି 60 ହେବା ପୂର୍ବରୁ ବିଏସ୍ଏଫ୍ କ୍ୟାଡରରେ 30 ଚାକିରି କରିଥିବା କର୍ମଚାରୀଙ୍କୁ ଏଥିରେ ସାମିଲ କରିବାକୁ ମଧ୍ୟ ସେମାନେ ତାଙ୍କ ଆବେଦନପତ୍ରରେ ଉଲ୍ଲେଖ କରିଛନ୍ତି। ହକି ଇଣ୍ଡିଆ ଲିଗ୍ 2024-25 ସଂସ୍କରଣ ରାଉରକେଲାଠାରେ ଆସନ୍ତାକାଲି ଆରମ୍ଭ ହେବ। ରାଉରକେଲାର ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍ଠାରେ ଦିଲ୍ଲୀ ଏସ୍ଜି ପାଇପର୍ସ ଏବଂ ଗୋନାସିକା ମଧ୍ୟରେ ଉଦ୍ଘାଟନୀ ମ୍ୟାଚ୍ ଅନୁଷ୍ଠିତ ହେବ। ହକି ଇଣ୍ଡିଆ ଲିଗ୍ ଟୁର୍ଣ୍ଣାମେଣ୍ଟ ପାଇଁ ଇତିମଧ୍ୟରେ 7 ଦଳ ରାଉରକେଲାଠାରେ ପହଞ୍ଚିଛନ୍ତି। ପୁରୁଷ ହକି ଲିଗ୍ 2 ପର୍ଯ୍ୟାୟରେ ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟ ଚଳିତ ମାସ 28 ଆସନ୍ତା ମାସ 18 ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ମାସ 19 ଆରମ୍ଭ ହେବ। ଏଥିରେ ଦଳକୁ 2 ପୁଲ୍ରେ ବିଭକ୍ତ କରାଯାଇଛି। ମନୋନୀତ ଶ୍ରେଷ୍ଠ 4 ଦଳ ସେମିଫାଇନାଲ୍କୁ ଉନ୍ନୀତ ହେବେ। ସେମିଫାଇନାଲ୍ ମ୍ୟାଚ୍ ଆସନ୍ତା ମାସ 31 ଅନୁଷ୍ଠିତ ହେବ। ରାଞ୍ଚିଠାରେ 4 ମ୍ୟାଚ୍ ହେବାକୁ ଥିବାବେଳେ ରାଉରକେଲାରେ ଅନ୍ୟ ସମସ୍ତ ଖେଳ ଅନୁଷ୍ଠିତ ହେବ ବୋଲି ସୂଚନା ଦିଆଯାଇଛି। ବ୍ରିସ୍ବେନ୍ରେ ଆଜି ଆରମ୍ଭ ହୋଇଥିବା ବର୍ଡର ଗାଭାସ୍କର ଟ୍ରଫିର ଚତୁର୍ଥ ଟେଷ୍ଟର ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଅଷ୍ଟ୍ରେଲିଆ 6 ହରାଇ 311 ରନ୍ କରିଛି। ଟସ୍ ଜିତି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବା ପାଇଁ ନିଷ୍ପଭି ନେଇଥିଲା। ଅଷ୍ଟ୍ରେଲିଆର ମାନେସ୍ ଲାବୁ ସାନେ ସର୍ବାଧିକ 72 ରନ୍ ସ୍କୋର କରିଥିବାବେଳେ ଷ୍ଟିଭେନ୍ ସ୍ମିଥ୍ 68 ଓ ସାମ୍ କୋନ୍ଷ୍ଟାସ୍ 60 ରନ୍ ସ୍କୋର କରିଛନ୍ତି। ନୂଆଦିଲ୍ଲୀଠାରେ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି। ଯୁବ ସଶକ୍ତିକରଣକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି କେନ୍ଦ୍ର ସରକାର, କହିଲେ ପ୍ରଧାନମନ୍ତ୍ରୀ। ସ୍ୱାମିତ୍ୱ ଯୋଜନା ଅଧୀନରେ ଆସନ୍ତାକାଲି ପ୍ରଧାନମନ୍ତ୍ରୀ ବଣ୍ଟନ କରିବେ 50 ଲକ୍ଷରୁ ଅଧିକ ସମ୍ପତ୍ତି କାର୍ଡ଼। ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ ନେଇ ତିନୋଟି କୋଚିଂ ଅନୁଷ୍ଠାନକୁ ଜରିମାନା ନିର୍ଦ୍ଦେଶ ଦେଲେ କେନ୍ଦ୍ରୀୟ ଖାଉଟି ସୁରକ୍ଷା ଆୟୋଗ ଏବଂ ହକି ଇଣ୍ଡିଆ ଲିଗ୍ 2024-25 ସଂସ୍କରଣ ଆସନ୍ତାକାଲିଠାରୁ ଆରମ୍ଭ। ସମ୍ବାଦ ଶେଷ ହେଲା।